ଶବ୍ଦର ସଂଯୋଜନାରେ ଗଢ଼ି ଉଠେ ଏକ ବାକ୍ୟ, ଆଉ ଏ ବାକ୍ୟକୁ ଜୀବନ୍ତ କରିଥାଏ ଏଥିରେ ଥିବା ବିରାମ ଚିହ୍ନ। ସାମ୍ବାଦିକତାରେ ଆମେ କ'ଣ ଲେଖୁଛେ ବା କ'ଣ କହୁଛେ ତାହା ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ କିପରି ବାକ୍ୟ ସଂଯୋଜନା କରିବା ତଥା କ'ଣ ଲେଖିବା ଓ କ'ଣ ନ ଲେଖିବା ତାହା ଜାଣି ରଖିବା ଉଚିତ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଉପସ୍ଥାପନାଟିଏ, ଭାଷା ସମ୍ପାଦନା। ସାମ୍ବାଦିକତାରେ ଭାଷାର ଗୁରୁତ୍ୱ ଓ ଏହାର ମହତ୍ତ୍ୱ ସବୁଠୁ ଅଧିକ। ଆମେ କୌଣସି ଏକ ବିଷୟକୁ କିଭଳି ଲେଖୁଛେ, ଅର୍ଥାତ୍ କିଭଳି ଭାବେ ଶବ୍ଦର ସଂଯୋଜନା କରି ବାକ୍ୟ ପ୍ରସ୍ତୁତ କରୁଛେ, ତାହା ଜାଣିବା ନିତାନ୍ତ ଜରୁରୀ। ଶବ୍ଦଗୁଡ଼ିକୁ ଠିକ୍ ଭାବେ ସଜାଡ଼ି ନ ଲେଖିଲେ ତାହା ହୁଏତ ବାକ୍ୟର ଅର୍ଥକୁ ଓଲଟା କରିଦେଇପାରେ। ଏଣୁ ଜଣେ ବାକ୍ୟରେ ବିରାମ, ବ୍ୟାକରଣ ଏବଂ ଏହାର ବିନ୍ୟାସ ବିଷୟରେ ଜାଣିବା ଦରକାର। ଏସବୁ ଭଲ ଭାବରେ ଜାଣିଥିଲେ ହିଁ ଆମେ ଏକ ଉତ୍ତମ ବାକ୍ୟ ଗଠନ କରିପାରିବା। ବାକ୍ୟରେ କମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଛୋଟିଆ ଚିହ୍ନଟିର ବ୍ୟବହାରରେ ଓଲଟା ପାଲଟା ହେଲେ ତାହା ବାକ୍ୟର ଅର୍ଥକୁ କଦର୍ଥ କରିଦେଇପାରେ। ଉଦାହରଣ ସ୍ୱରୂପ, ହରି ଗୋପାଳ କହିଲା ରାମ ଗୋଟାଏ ବାଳୁଙ୍ଗା ପିଲାଟିଏ, ଏହାକୁ କମା ଦେଇ ଲେଖିଲେ ହେବ ହରି ଗୋପାଳ କହିଲା ରାମ ଗୋଟିଏ ବାଳୁଙ୍ଗା ପିଲାଟିଏ। ଏହି ଦୁଇଟି ବାକ୍ୟକୁ ଭଲ ଭାବେ ଶୁଣିଲେ ଆମେ ଜାଣିପାରିବା କେମିତି ଗୋଟିଏ କମା କିଭଳି ବାକ୍ୟର ଅର୍ଥକୁ ପରିବର୍ତ୍ତନ କରିଦେଲା। କମା ଗୋଟିଏ ବାକ୍ୟ ମଧ୍ୟରେ ଥିବା ଶବ୍ଦ ଭିତରେ ଏକ ସମ୍ପର୍କ ଗଠନ କରିଥାଏ, ଖଣ୍ଡବାକ୍ୟକୁ ଯୋଡ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ। ବିରାମ ଚିହ୍ନ ବାକ୍ୟରେ ଶୁଦ୍ଧତା ଆଣିବା ସହ ଏହାକୁ ପଠନଯୋଗ୍ୟ କରିଥାଏ। ତେବେ ବାକ୍ୟ ମଧ୍ୟରେ ଅତ୍ୟଧିକ ବିରାମ ଚିହ୍ନ ବ୍ୟବହାର କରିବା ମଧ୍ୟ ଠିକ୍ ନୁହେଁ, ଏହା ବାକ୍ୟକୁ ଜଟିଳ କରିଦେଇଥାଏ। ବାକ୍ୟରେ କେବେ ହେଲେ ଗୋଟିଏ କ୍ରିୟା ପରେ ପରେ କମା ରହିନଥାଏ। ଯଦି କ୍ରିୟା ପରେ କୌଣସି ବନ୍ଧନୀର ପ୍ରୟୋଗ କରାଯାଇଥାଏ ତେବେ ସେତେବେଳେ ଆମେ କମାର ବ୍ୟବହାର କରିପାରିବା। ଅନ୍ୟପକ୍ଷରେ ସାଧାରଣତଃ ଡ୍ୟାସ୍ ଓ ହାଇପେନ୍ ବ୍ୟବହାର କରିବା ସମୟରେ ଆମେ ଭୁଲ କରିଥାଉ। ଏହି ଦୁଇଟିର ବ୍ୟବହାର ପରସ୍ପରର ବିରୋଧାତ୍ମକ ପ୍ରକ୍ରିୟାରେ ହୋଇଥାଏ। ମାତ୍ର ଅଧିକାଂଶ ସମୟରେ ଆମେ ଉଭୟକୁ ଏକା ଅର୍ଥରେ ବ୍ୟବହାର କରିଦିଏ। ଡ୍ୟାସ୍ର ବ୍ୟବହାର ସାଧାରଣତଃ କୌଣସି ଏକ ଶବ୍ଦ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ବିରାମ ନେବାକୁ କରାଯାଇଥାଏ। କୌଣସି ଗୋଟିଏ ବିଷୟରେ ଆଲୋଚନା କରୁଥିବା ସମୟରେ ତତ୍କ୍ଷଣାତ୍ ଅନ୍ୟ ଏକ ବିଷୟକୁ ଯିବା ପାଇଁ ଆମେ ଡ୍ୟାସ୍ର ବ୍ୟବହାର କରିଥାଏ। ସେହିପରି ବନ୍ଧନୀ ମଧ୍ୟରେ ଏକ ଖଣ୍ଡବାକ୍ୟ ବା ବାକ୍ୟାଂଶ ଭର୍ତ୍ତି କରିବା ସମୟରେ ଆମେ ଡ୍ୟାସ୍ର ସାହାଯ୍ୟ ନେଇଥାଏ। ମୋଟାମୋଟି ଭାବେ କହିଲେ ଡ୍ୟାସ୍ ଦୁଇଟି ଶବ୍ଦ, ବାକ୍ୟ ତଥା ଖଣ୍ଡବାକ୍ୟକୁ ଅଲଗା କରିଥାଏ। ଅନ୍ୟପକ୍ଷରେ ହାଇପେନ୍ ସବୁବେଳେ ଦୁଇଟି ଶବ୍ଦ, ବାକ୍ୟ ତଥା ଖଣ୍ଡବାକ୍ୟକୁ ଯୋଡ଼ିଥାଏ। ଏହାର ଆକାର ଡ୍ୟାସ୍ର ଆକାରର ଅଧା। ଖବରକାଗଜର ଲିଖନ ଶୈଳୀ ସବୁବେଳେ ସରଳ, ବୋଧଗମ୍ୟ ଓ ସଂକ୍ଷିପ୍ତ ହେବା ଉଚିତ। ଏଣୁ ଖବରକାଗଜକୁ ଆସୁଥିବା ପ୍ରତ୍ୟେକ ଖବରର ରିପୋର୍ଟଗୁଡ଼ିକୁ ସହ ସମ୍ପାଦକମାନେ ଭଲ ଭାବେ ପଢ଼ି ଅନାବଶ୍ୟକ ବାକ୍ୟଗୁଡ଼ିକୁ ଅଲଗା କରିଥାନ୍ତି। ବାକ୍ୟରେ ତ୍ରୁଟି ସଂଶୋଧନ କରି ଏହାକୁ ପଠନଯୋଗ୍ୟ କରିଥାନ୍ତି। ସେଥିପାଇଁ ଭାଷାକୁ ମାର୍ଜିତ କରିବାକୁ ପଡ଼େ। ପ୍ରତ୍ୟେକ ଖବରକାଗଜର ନିଜସ୍ୱ ଲିଖନ ଶୈଳୀ ଥାଏ। ଲେଖାଗୁଡ଼ିକ ପାଖାପାଖି ଏକାଭଳିଆ ହୋଇଥାନ୍ତି, ଫଳରେ ପାଠକଙ୍କ ପଢ଼ିବା ନିମନ୍ତେ ଏହା ସହଜ ଓ ବୋଧଗମ୍ୟ ହୋଇଥାଏ। ଯଦି କୌଣସି ଖବରକାଗଜ ହରିୟାଣା ନ ଲେଖି ହରିଆନା ଲେଖୁଥାଏ ତେବେ ସବୁବେଳେ ସବୁ ପୃଷ୍ଠାରେ ସେ ହରିୟାନା ବ୍ୟବହାର କରିଥାଏ। ଏହାଦ୍ୱାରା ଖବରକାଗଜର ପ୍ରତ୍ୟେକ ପୃଷ୍ଠା ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଯାଏ। ଖବରକାଗଜର ପାଠକଟିଏ ସକାଳୁ ଉଠି ଖବରକାଗଜ ପଢ଼ିବା ସମୟରେ ହୁଏତ ବ୍ୟସ୍ତତା ମଧ୍ୟରେ ରହିପାରେ। ସକାଳୁ ଉଠି ଅନେକ ଲୋକଙ୍କୁ ପରିବା କିଣିବାକୁ ଯିବାକୁ ପଡ଼େ। ଅନେକ ଲୋକ ଅଫିସ ବାହାରିବା ପୂର୍ବରୁ ଟିକେ ଖବରକାଗଜ ଆଡ଼େ ନଜର ପକାଇ ଦେଇ ଯାଆନ୍ତି। ଏଣୁ ଖବରକାଗଜର ଲିଖନ ଶୈଳୀ ସରଳ ଓ ସିଧାସଳଖ ହେବା ଆବଶ୍ୟକ, ଫଳରେ ଥରଟିଏ ଆଖି ବୁଲାଇ ଆଣିଲେ ଯେମିତି ପାଠକଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକୁ ଚୁମ୍ବକରେ ଜାଣିପାରିବ। ସରଳ ଓ ଛୋଟ ବାକ୍ୟଗୁଡ଼ିକ ସାଧାରଣତଃ ଅଧିକ ଆକର୍ଷଣୀୟ ହୋଇଥାଏ। ଅନ୍ୟପକ୍ଷରେ ମାତ୍ରାଧିକ ବିରାମ ଓ ବିଶେଷଣର ପ୍ରୟୋଗ କରି ଗଢ଼ାଯାଇଥିବା ବାକ୍ୟ ଜଟିଳ ହେବା ସହିତ ସହଜରେ ବୋଧଗମ୍ୟ ହୁଏ ନାହିଁ। ଏଣୁ ଲମ୍ବା ବାକ୍ୟଠୁ ଦୂରେଇ ରହିବା ଆବଶ୍ୟକ। ସେହିପରି ଯେଉଁ ଯେଉଁ ଶବ୍ଦଗୁଡ଼ିକ ସହ ଆମେ ପରିଚିତ ନଥାଏ, ଯଥା ଆଇନ, ଅଦାଲତ ଓ ଔଷଧ କ୍ଷେତ୍ରରେ ସାଧାରଣତଃ ବ୍ୟବହୃତ ଅନେକ ଶବ୍ଦ, ତାକୁ ବାକ୍ୟରେ ପ୍ରୟୋଗ ନ କରିବା ଭଲ। ଜଟିଳ ଓ ଅପରିଚିତ ଶବ୍ଦ ବ୍ୟବହାର କଲେ ତାକୁ ଭଲ ଭାବେ ବୁଝାଇ ଲେଖିବା ଉଚିତ। କେତେକ ଲାଟିନ୍ ଓ ଇଂରାଜୀ ଶବ୍ଦ ଆମେ ଏବେ ସାଧାରଣରେ ବ୍ୟବହାର କରୁଛେ, ଯଦି ସେହି ଶବ୍ଦ ସହ ସମସ୍ତେ ପରିଚିତ ତେବେ ତାହାକୁ ବୁଝାଇ ଲେଖିବାର ଆବଶ୍ୟକତା ନାହିଁ। କିନ୍ତୁ ଯଦି ସେମିତି କିଛି ଶବ୍ଦ ଆମେ ବ୍ୟବହାର କରୁଛେ ଯାହା ଅନେକ ପାଠକଙ୍କ ପାଇଁ ଏବେ ବି ଅପରିଚିତ, ତେବେ ତାହାକୁ ବୁଝାଇ ଲେଖିବା ଠିକ୍। ଅଶ୍ଳୀଳ ଓ ଅପମାନଜନକ ଭାଷା ଓ ଶବ୍ଦର ପ୍ରୟୋଗ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ। ଯଦି କୌଣସି ବ୍ୟକ୍ତି ସେଭଳି ଭାଷାର ପ୍ରୟୋଗ କରିଛନ୍ତି ଏବଂ ତାଙ୍କ କଥାକୁ ଆମେ ସିଧାସଳଖ ସମ୍ବୋଧନାତ୍ମକ ଶିରୋନାମାରେ ବ୍ୟବହାର କରୁଛେ, ତେବେ ମଧ୍ୟ ଅଶ୍ଳୀଳ ଓ ଅପମାନଜନକ ଶବ୍ଦଗୁଡ଼ିକୁ ଅଲଗା କରିଦେବା ଉଚିତ। ଗାଳିଗୁଲଜ ଓ ଅଶ୍ଳୀଳ ଶବ୍ଦର ବ୍ୟବହାରଠାରୁ ଦୂରେଇ ରହିବା ଭଲ। ସମ୍ବାଦପତ୍ରରେ ଲେଖିବା ସମୟରେ ପରୋକ୍ଷ ଉକ୍ତି ଅପେକ୍ଷା ପ୍ରତ୍ୟକ୍ଷ ଉକ୍ତିର ବ୍ୟବହାର କରିବା ନୀତିଗତ। ଉଦାହରଣ ସ୍ୱରୂପ, ଖେଳାଳିମାନଙ୍କ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଏକ ବୈଠକ ଅନୁଷ୍ଠିତ ହେବ, ଏହା ପରୋକ୍ଷ ଉକ୍ତିରେ ଅଛି। ଖବରକାଗଜରେ ଏମିତି ନ ଲେଖି ପ୍ରତ୍ୟକ୍ଷ ଉକ୍ତିରେ ଲେଖିବା ଠିକ୍, ଅର୍ଥାତ୍ ମଙ୍ଗଳବାର ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ବୈଠକ କରିବେ। ତେବେ କେତେକ ସ୍ଥଳେ ଆମେ ପରୋକ୍ଷ ଉକ୍ତିର ମଧ୍ୟ ପ୍ରୟୋଗ କରିଥାଏ। ଯେଉଁଠାରେ କର୍ତ୍ତାଠାରୁ କର୍ମର ପ୍ରାଧାନ୍ୟ ଅଧିକ ରହିଥାଏ ସେଠାରେ ପରୋକ୍ଷ ଉକ୍ତିର ପ୍ରୟୋଗ ଅଧିକ ଯୁକ୍ତିଯୁକ୍ତ। ଉଦାହରଣ ସ୍ୱରୂପ, ନାରୀ ନିର୍ଯାତନା ପ୍ରତିବାଦରେ କିଛି ଲୋକ ଆସନ୍ତାକାଲି କଟକ ବନ୍ଦ ଆହ୍ୱାନ କରିଛନ୍ତି। ଏମିତି ନ ଲେଖି ଆମେ ଲେଖିପାରିବା, ନାରୀ ନିର୍ଯାତନା ପ୍ରତିବାଦରେ ଆସନ୍ତାକାଲି କଟକ ବନ୍ଦ ଆହ୍ୱାନ କରାଯାଇଛି। ଖବର ଲେଖିବା ସମୟରେ ନାମ, ସାଙ୍ଗିଆ ଓ ପଦବୀକୁ ସତର୍କତାର ସହ ଲେଖିବାକୁ ପଡ଼ିଥାଏ। କୌଣସି ବ୍ୟକ୍ତି ନିଜ ନାମ, ସାଙ୍ଗିଆ ତଥା ପଦବୀକୁ ଭୁଲ ଭାବେ ପଢ଼ିବାକୁ କି ଶୁଣିବାକୁ ପସନ୍ଦ କରନ୍ତି ନାହିଁ, ଏଣୁ ଏହା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଯଦି ଖବର ଲେଖିବା ସମୟରେ ଜଣେ ବ୍ୟକ୍ତିଙ୍କର ଏକାଧିକ ପଦମର୍ଯ୍ୟାଦା ରହିଛି ବୋଲି ଆମେ ଜାଣିପାରେ, ତେବେ ପ୍ରଥମରୁ ସେହି ବ୍ୟକ୍ତିଙ୍କର ସାମ୍ପ୍ରତିକ ପଦମର୍ଯ୍ୟାଦାକୁ ଉଲ୍ଲେଖ କରି ପରମୁହୂର୍ତ୍ତରେ ଅନ୍ୟାନ୍ୟ ମର୍ଯ୍ୟାଦା ବିଷୟରେ ଲେଖିଲେ ଭୁଲ ହେବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କର ସମ୍ପ୍ରତି କୌଣସି ପଦମର୍ଯ୍ୟାଦା ନାହିଁ ତେବେ ତାଙ୍କର ପୂର୍ବ ପଦମର୍ଯ୍ୟାଦା ସମ୍ପର୍କରେ ଉଲ୍ଲେଖ କରିହେବ। ବିଶେଷଣ ତଥା ଗୁଣବାଚକ ବିଶେଷଣକୁ ଉପଯୁକ୍ତ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ଉଚିତ। ପକ୍ଷପାତ କରିବା ଭଳି ପ୍ରତ୍ୟୟ ହେଉଥିବା କିମ୍ବା ପ୍ରତିକ୍ରିୟାତ୍ମକ ବିଶେଷଣର ବ୍ୟବହାରଠାରୁ ଦୂରେଇ ରହିବା ଭଲ। ଉଦାହରଣ ସ୍ୱରୂପ, ପୋଲିସ ଲାଠି ଚାଳନା କଲା ଓ ପୋଲିସ ବାଧ୍ୟତାମୂଳକ ଭାବେ ଲାଠି ଚାଳନା କଲା। ତେବେ ଏପରି ସ୍ଥଳେ ଯଦି କୌଣସି ମନ୍ତ୍ରୀ କିମ୍ବା ପୋଲିସ ମହାନିର୍ଦ୍ଦେଶକ କହୁଥାନ୍ତି କି ପୋଲିସ ବାଧ୍ୟତାମୂଳକ ଭାବେ ଲାଠି ଚାଳନା କଲା, ତେବେ ଆମେ ଏହାକୁ ବ୍ୟବହାର କରିପାରିବା। ସମ୍ବୋଧନାତ୍ମକ ଭାବେ ଖବରକୁ ଉପସ୍ଥାପନା କରିବା ସମୟରେ ସମ୍ବୋଧନଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ଉଚିତ। ଯଦି କୌଣସି ବ୍ୟକ୍ତି କିଛି କହିଛନ୍ତି ଏବଂ ଆମେ ତାଙ୍କ ଉକ୍ତିକୁ ସିଧାସଳଖ ଖବର ଭାବେ ବ୍ୟବହାର କରୁଛେ, ତେବେ ତାହା ସେହି ଖବର ପାଇଁ କେତେ ପ୍ରଯୁଜ୍ୟ ସେ ବିଷୟରେ ପରଖି ନେବା ଭଲ। ବେଳେବେଳେ ସମ୍ବୋଧନ ମଧ୍ୟରେ ରହିଥିବା ଗୋଟିଏ ଯୋଡ଼ିଏ ଶବ୍ଦ ହିଁ ସମ୍ପୂର୍ଣ୍ଣ ଖବରକୁ ବ୍ୟାଖ୍ୟା କରିଦେଇଥାଏ। କୌଣସି ସଭା ସମିତି, ବୈଠକ କିମ୍ବା ବକ୍ତବ୍ୟକୁ ନେଇ ଖବର ପ୍ରସ୍ତୁତ କରୁଥିବା ସମୟରେ କହିଲେ ଶବ୍ଦକୁ ବ୍ୟବହାର କରିବା ସବୁଠୁ ସହଜ ଓ ସୁରକ୍ଷିତ। ବେଳେବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉକ୍ତିର ଭାବନାକୁ ଦୃଷ୍ଟିରେ ରଖି ଆମେ କହିଲେ ଜାଗାରେ ମତ ଦେଲେ, ବ୍ୟକ୍ତ କଲେ, ଘୋଷଣା କଲେ, ସୂଚନା ଦେଲେ, ମାନିଲେ, ଆରୋପ କଲେ, ନାକଚ କଲେ କିମ୍ବା ପର୍ଦ୍ଦାଫାସ କଲେ ବୋଲି ବି କହିପାରିବା।